आकाशवाणी संवाद पढ़ुछंती आदित्य नारायण दास। मुख्य संवाद, भगवान बिरसा मुंडा भारतीय चेतनारे आदिवासी समाजर गौरव एवं अविच्छेद्य अंग, कहिले प्रधानमंत्री। 9700 कोटीर ऊर्ध्व टंकार जनजाति संप्रदायर विभिन्न विकासमूलक प्रकल्पर कले शिलान्यास। सुलभ मूल्यर औषध एवं प्रत्यारोपण चिकित्सा, अमृत योजनार 10 वर्ष पूर्ति। भारत और फ्रांस वायुसेना आसंताकाली आरंभ करिबे मिलित समराभ्यास गरुड़ 25। एवं ईडन गार्डन टेस्टर द्वितीय इनिंग्स 7 विकेट हर 93 रन कला दक्षिण आफ्रिका। प्रथम इनिंग्स 199 रन ऑल आउट हेला भारत। विस्तृत संवाद, प्रधानमंत्री नरेन्द्र मोदी गुजरात नर्मदा जिल्लार आदिवासी अधिष्ठित देदियापड़ा सहरें आज 9700 कोटी ऊर्ध्व टंकार विभिन्न विकासमूलक प्रकल्पर भित्तिप्रस्तर स्थापन करिछंती। प्रकल्पगुड़िक मध्यरे स्वास्थ्य, शिक्षा तथा आदिवासी सशक्तिकरण संक्रांत ऐतिह्य तथा भित्तिभूमिगुड़िक रही। विशिष्ट आदिवासी नेता तथा स्वाधीनता संग्रामी भगवान बिरसा मुंडा 150वां जन्मवार्षिकी जनजातीय गौरव दिवस समारोह पालन अवसर में प्रधानमंत्री यह प्रकल्पगुड़िकर भित्तिप्रस्तर स्थापन करिछंती। एहि अवसर में एक जनसमावेश उद्बोधन दे आदिवासी नेता बिरसा मुंडा जन्मजयंती को उल्लेख कर प्रधानमंत्री कहते, पवित्र दिवस अवसर में आम समस्ते सबका साथ सबका विकास मंत्र को सुदृढ़ करने को शपथ नेबा। दीर्घ हजारे वर्ष धरी भारतीय चेतनारे आदिवासी मानंकर गौरव एक अविच्छेद्य अंश भाव परिगणित हो आसुछि।
भगवान बिरसा मुंडा की 150वीं जयंती के इस भव्य आयोजन के साथ हम भारत पर्व की पूर्णता के साक्षी बन रहे हैं। मैं इस पावन अवसर पर भगवान बिरसा मुंडा को प्रणाम करता हूँ।
जेतेबेले देशर सम्मान, आत्मगौरव, सुशासन कथा मनकु आसे सेतेबेले देशर आदिवासी समाज को प्राधान्य दे जायथाय। देश केबे मध्ये स्वाधीनता संग्राम रे आदिवासी समाज अवदान को भूली पारिबो नाही बोली प्रधानमंत्री कहिछंती। श्री गोविंद गुरु चेयर आदिवासी भाषा प्रोत्साहन केन्द्र स्थापन उद्देश्य रे प्रधानमंत्री कहिछंती एठारे आदिवासी मानंकर विभिन्न उपभाषा गुड़िक अध्ययन करा जिवो। प्रधानमंत्री कहिछंती आदिवासी मानंकर विभिन्न गप एवं संगीत को एही केन्द्र रे मध्ये संरक्षित रखा जिवो।
गोविंद गुरु उनके नाम से एक चेयर जनजातीय भाषा संवर्धन केंद्र के रूप में उसकी स्थापना की गई है। यहाँ सभी जनजातियों की उनकी बोलियों पर अध्ययन होगा, उनसे जुड़ी कहानियां और गीतों को संरक्षित किया जाएगा।
आदिवासी अध्युषित अंचल रे रक्त सिकुली रोग अधिक देखा जाउतिबारु सेठारे अधिक संख्या रे डाक्तरखाना प्रतिष्ठा करिबा पई श्री मोदी गुरुत्वारोप करिछंती। एही रोग को प्रतिहत करिबा पई देशव्यापी अभियान आरंभ करा जाइछि बोली से कहिछंती। पूर्वरु प्रधानमंत्री श्री मोदी सूरत गस्त करी अंत्रुली अंचल रे निर्माणाधीन बुलेट ट्रेन स्टेशन कार्यर समीक्षा करथिले। से मध्ये मुंबई अहमदाबाद हाई स्पीड रेल करिडोर रो अग्रगति संपर्क रे अधिकारी मानंकु पचारी बुझिथिले। देशर ही महत्वाकांक्षी भित्तिभूमि प्रकल्पर मोट 508 किलोमीटर रेलपथ रही, गुजरात दादरा नगर हवेली 352 किलोमीटर और महाराष्ट्र में 156 किलोमीटर रेलपथ रही। रेलपथ साबरमती, अहमदाबाद, आनंद, बदोदरा, भरूच, सूरत, बिलीमोरा, भापी, बोईसर, भिरार, थाने एवं मुंबई समेत प्रमुख सहरगुड़ी को संयोग करिब। एहि बुलेट ट्रेन प्रकल्प कार्यक्षम हेले मुंबई अहमदाबाद मध्यरे यात्रा समय प्राय 2 घंटा ह्रास पाइब। व्यवसाय, पर्यटन एवं अर्थनैतिक कार्यकलाप एहि प्रकल्प द्वारा त्वरान्वित हेबो। श्री मोदी मध्य आज देवमोग्रा ग्रामस्थित सागबरा तालुका को जाइ आदिवासी संप्रदायर पांडोरी माता देवी मंदिर को पूजार्चना करथिले। देश आज जनजातीय गौरव दिवस पालन करुछि। महान स्वाधीनता संग्रामी तथा आदिवासी जननायक भगवान बिरसा मुंडा 150वां जन्मवार्षिकी को स्मरणीय करिबा पई एहि दिवस पालन करा जाउछि। आदिवासी इतिहास को उज्जीवित करिबा उद्देश्य रे नवंबर 15 तारीख आज दिन को जनजातीय गौरव दिवस भाव पालन करा जाय आसुछि। एहि अवसर रे सप्ताहव्यापी जनजातीय गौरव दिवस समग्र देश तथा मंत्रणालय रे पालन करा जिवो। एथिरे सांस्कृतिक कार्यक्रम, प्रदर्शनी एवं विभिन्न शिक्षा संपर्कित कार्यक्रम गुडीकर आयोजन करा जाय आदिवासी जननायक तथा संग्रामी मानंक अवदान को लोकलोचन को आणिबा पई प्रयास करा जाउछि। ସୁଲଭ ମୂଲ୍ୟରେ ଔଷଧ ଏବଂ ବିଶ୍ୱସନୀୟ ପ୍ରତ୍ୟାରୋପଣ ଚିକିତ୍ସା ଅମୃତ ଯୋଜନାକୁ ଆଜି 10 ବର୍ଷ ପୂରଣ ହୋଇଛି। ନୂଆଦିଲ୍ଲୀରେ ଦଶମ ଅମୃତ ସମାରୋହରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଅମୃତ ଯୋଜନା ଆରମ୍ଭ ହୋଇଥିବାରୁ ବିଭିନ୍ନ ରୋଗୀ ସୁଲଭ ମୂଲ୍ୟରେ ଔଷଧ କ୍ରୟ କରି ପ୍ରାୟ 8,500 କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ 255 ଅମୃତ ଔଷଧାଳୟ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଥିରେ 6,500 ପ୍ରକାରର ବିଭିନ୍ନ ଔଷଧ ସହିତ ଶଲ୍ୟ ସମ୍ପର୍କିତ ଉପକରଣ ତଥା ସାମଗ୍ରୀ 50% ରିହାତି ଦରରେ ଉପଲବ୍ଧ ହେଉଛି। ଏହି ଅବସରରେ ଶ୍ରୀ ନଡ୍ଡା 10 ନୂତନ ଅମୃତ ଔଷଧାଳୟର ଶୁଭାରମ୍ଭ କରିବା ସହ ଆଗାମୀ ଦିନରେ 500 ଔଷଧାଳୟ ଖୋଲାଯିବ ବୋଲି କହିଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ମେଡିକାଲ କଲେଜ ଏବଂ ଜିଲ୍ଲା ହସ୍କିଟାଲରେ ଅମୃତ ଔଷଧାଳୟ ସ୍ଥାପନ କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ କୁହାଯାଇଛି, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ଘର 2 ଏବଂ 3 ଏବେ ଯାତ୍ରୀମାନଙ୍କ ପାଇଁ ଖୋଲା ରହିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଅନ୍ୟ ସମସ୍ତ ଷ୍ଟେସନ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି। ଗତ ସୋମବାର ଦିନ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍ ବିସ୍ଫୋରଣ ପରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଥିଲା। ଫ୍ରାନ୍ସରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ ଗରୁଡ 25ର ଅଷ୍ଟମ ସଂସ୍କରଣରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଭାରତୀୟ ବାୟୁସେନା, ଫ୍ରାନ୍ସ ବାୟୁସେନା ତଥା ମହାକାଶ ବଳ ସହିତ ମିଳିତ ଭାବେ ଏହି ଅଭ୍ୟାସରେ ସାମିଲ ହେବ। ଏହା ଆସନ୍ତା 27 ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ବାସ୍ତବିକ ତଥା ଆଧୁନିକ ରଣକୌଶଳ ଶିକ୍ଷା କରିବା ପାଇଁ ଭାରତ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଛି। ଏହି ଅଭିଯାନରେ ଦେଶର ବାୟୁସେନା ଅଧିକାରୀମାନେ ଫ୍ରାନ୍ସ ବାୟୁସେନା ସହ ବିଭିନ୍ନ ବୃତ୍ତିଗତ ଆଲୋଚନା କରିବା ସହ ଜ୍ଞାନର ଆଦାନ ପ୍ରଦାନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ। ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର SU-30MKI ଯୁଦ୍ଧ ବିମାନ ସାମିଲ ହେବ, ଯେଉଁଥିରେ ଆକାଶପଥରେ ଶତ୍ରୁପକ୍ଷର ମୁକାବିଲା କରିବାର ରଣକୌଶଳ ସମ୍ପର୍କିତ ଜ୍ଞାନ ଆହରଣ କରିପାରିବ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଚଳିତ ମାସ 18 ଅମୃତସର ଗୁରୁ ନାନକ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନର 5 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବ। ଏଥିରେ ପ୍ରାୟ 7,000 ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେବେ। ପଞ୍ଜାବ ରାଜ୍ୟପାଳ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଚାଲିଥିବା ନିଶାଦ୍ରବ୍ୟ ସମ୍ପର୍କିତ ବେଆଇନ ପରୀକ୍ଷାଗାରକୁ ଠାବ କରାଯାଇଛି। ରାଜସ୍ଥାନ ପୁଲିସ ସହ ମିଳିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏନ୍ସିବି ଏହି କାର୍ଯ୍ୟରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି। ପରୀକ୍ଷାଗାରରୁ 100 କିଲୋଗ୍ରାମରୁ ଅଧିକ ରାସାୟନିକ ଦ୍ରବ୍ୟ ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ 40 କୋଟି ଟଙ୍କା ହେବ। ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଘଟିଲେ ତୁରନ୍ତ ସୂଚନା ଦେବା ପାଇଁ ଏନ୍ସିବି ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି। ମୁମ୍ବାଇର ବାଇକୁଲା ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରୁ 5 ଜଣ ଶ୍ରମିକଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ତେବେ ସେଠାରେ 2 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 3 ଆହତ ଶ୍ରମିକଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। କୋଲକାତାର ଇଡେନ୍ ଗାର୍ଡେନ୍ ଟେଷ୍ଟର ଦ୍ୱିତୀୟ ଦିନର ଖେଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ 7 ୱିକେଟ୍ ହରାଇ 93 ରନ୍ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଟେମ୍ବା ବାଭୁମା 29 ଏବଂ କର୍ବିନ୍ ବସ୍ 1 ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା 63 ରନ୍ରେ ଅଗ୍ରଣୀ ରହିଛି। ଆଜି ଭାରତ ପ୍ରଥମ ଇନିଂସରେ 198 ରନ୍ କରି ଅଲ୍ଆଉଟ୍ ହୋଇଥିଲାବେଳେ ଭାରତ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ 39 ରନ୍ କରିଥିବାବେଳେ ୱାଶିଂଟନ୍ ସୁନ୍ଦର 29 ରନ୍ କରିଥିଲେ। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଗତକାଲି ପ୍ରଥମ ଇନିଂସରେ 169 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତୀୟ ବୋଲର ଯଶପ୍ରୀତ ବୁମ୍ରା 5 ୱିକେଟ୍ ଅକ୍ତିଆର କରିଥିବାବେଳେ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ 2 ୱିକେଟ୍ ନେଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭଗବାନ ବିର୍ସା ମୁଣ୍ଡା ଭାରତୀୟ ଚେତନାରେ ଆଦିବାସୀ ସମାଜର ଗୌରବ ଏବଂ ଅବିଚ୍ଛେଦ୍ୟ ଅଙ୍ଗ, କହିଲେ ପ୍ରଧାନମନ୍ତ୍ରୀ। 9,700 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜନଜାତି ସମ୍ପ୍ରଦାୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶିଳାନ୍ୟାସ। ସୁଲଭ ମୂଲ୍ୟର ଔଷଧ ଏବଂ ପ୍ରତ୍ୟାରୋପଣ ଚିକିତ୍ସା ଅମୃତ ଯୋଜନାର 10 ବର୍ଷ ପୂର୍ତ୍ତି। ଭାରତ ଓ ଫ୍ରାନ୍ସ ବାୟୁସେନା ଆସନ୍ତାକାଲି ଆରମ୍ଭ କରିବେ ମିଳିତ ସମରାଭ୍ୟାସ ଗରୁଡ 25 ଏବଂ ଇଡେନ୍ ଗାର୍ଡେନ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ 7 ୱିକେଟ୍ ହରାଇ 93 ରନ୍ କଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଇନିଂସରେ 198 ରନ୍ରେ ଅଲ୍ଆଉଟ୍ ହେଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।